କେବେ 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 ଅଭିମାନର ପରଦାକୁ ଅନାବୃତ କରି ଦେଖ, ତୁମେ ବି ଅନୁଭବ କରିପାରିବ ସେ ଅତୃପ୍ତର ବିଳାପକୁ। କେବେ 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 ସ୍ୱାଭିମାନର କବରରୁ ମୁକ୍ତ ହୋଇକି ଦେଖ, ତୁମେ ବି ସ୍ପର୍ଶ କରିପାରିବ ସେ ଏକାକିତ୍ୱର ଉତପ୍ତ ଅଗ୍ନିଶିଖାକୁ। କେବେ 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 ଆତ୍ମୀୟତାର ପୁଷ୍ପଗୁଚ୍ଛରେ ଆଶ୍ୱାସନାର ହାତଟିଏ ବଢ଼େଇକି ଦେଖ, ତୁମେ ବି ଭେଦ କରିପାରିବ ସେ ଶୁଷ୍କ ସ୍ମିତହସର ରହସ୍ୟକୁ। ଆଉ କେବେ 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 ବନ୍ଧୁତ୍ୱର ସହଯାତ୍ରୀ ହେଇ କର୍ତ୍ତବ୍ୟର ଶୃଙ୍ଖଳକୁ ଛିନ୍ନ କରିକି ଦେଖ, ତୁମେ ବି ହୃଦୟଙ୍ଗମ କରିପାରିବ ସେ ଅଭିଶପ୍ତ ଛଦ୍ମବେଶୀର ବାସ୍ତବତାକୁ। ସେ ଅଭିଶପ୍ତ ଛଦ୍ମବେଶୀର ବାସ୍ତବତାକୁ ସେ ଅଭିଶପ୍ତ ଛଦ୍ମବେଶୀର ବାସ୍ତବତାକୁ।